ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଚୀନ୍ର ତିଆନଜିନ୍ଠାରେ ଆଜିଠାରୁ ଆରମ୍ଭ ହେଉଥିବା ସାଂଘାଇ ସହଯୋଗ ସଂଗଠନ ରାଷ୍ଟ୍ରମୁଖ୍ୟ ପରିଷଦର 25ତମ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି। ଭାରତ ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ, କହିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର। ଭାରତୀୟ ସେନା ଆଉ ବିଦେଶୀ ଯୋଗାଣ ଉପରେ ନିର୍ଭର କରିବ ନାହିଁ, କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ଆଜି ପୂର୍ବାହ୍ନ 11ଟାରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। ଏବଂ 16 ଏସୀୟ ସୁଟିଂ ଚମ୍ପିୟନ୍ସିପ୍ରେ 50 ସ୍ୱର୍ଣ୍ଣପଦକ ହାସଲ କରି ଇତିହାସ ରଚିଲା ଭାରତ। ସାଂଘାଇ ସହଯୋଗ ସଂଗଠନ ଏସ୍ସିଓର ରାଷ୍ଟ୍ରମୁଖ୍ୟ ପରିଷଦର 25ତମ ବୈଠକ ଆଜି ଚୀନ୍ର ତିଆନଜିନ୍ରେ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ତିଆନଜିନ୍ରେ ପହଞ୍ଚିଛନ୍ତି। ଦୁଇଦିନିଆ ଏସୀୟ ଶିଖର ସମ୍ମିଳନୀରେ 20ରୁ ଅଧିକ ଦେଶର ଶୀର୍ଷ ନେତା ଏବଂ 10 ଆନ୍ତର୍ଜାତିକ ସଂଗଠନର ମୁଖ୍ୟ ଯୋଗଦେବେ। ପଞ୍ଚମ ଥର ପାଇଁ ଚୀନ୍ ଏହି ଶିଖର ସମ୍ମିଳନୀ ଆୟୋଜନ କରୁଥିବା ବେଳେ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଅଧ୍ୟକ୍ଷତା କରିବେ। ଚୀନ୍ ଅଧ୍ୟକ୍ଷତାରେ 2025 ନିରନ୍ତର ବିକାଶର ଏସ୍ସିଓ ବର୍ଷ ଭାବେ ଘୋଷଣା କରାଯାଇଛି। ଗତକାଲି ପ୍ରଧାନମନ୍ତ୍ରୀ ଜାପାନ ଗସ୍ତ ଶେଷ କରି ଚୀନ୍ର ତିଆନଜିନ୍ରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେଠାରେ ରହୁଥିବା ଭାରତୀୟଙ୍କ ସମେତ ହଜାର ହଜାର ଲୋକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରସିଦ୍ଧ ଭାରତୀୟ ସଙ୍ଗୀତଜ୍ଞଙ୍କ ଦ୍ୱାରା ତାଲିମପ୍ରାପ୍ତ ଚୀନ୍ କଳାକାରମାନେ ବାଦ୍ୟଯନ୍ତ୍ର ପରିବେଷଣ କରିଥିଲେ। ଏହି ଏସ୍ସିଓ ଶିଖର ସମ୍ମିଳନୀରେ ଗତ 25 ମଧ୍ୟରେ ଏହାର ସଫଳତା ନେଇ ସମୀକ୍ଷା କରାଯିବା ସହ ଆଗାମୀ 10 ନିମନ୍ତେ ବିକାଶ ରଣନୀତି ସ୍ଥିର କରାଯିବ। ସମ୍ମିଳନୀରେ ଆଞ୍ଚଳିକ ସୁରକ୍ଷା ସଂଯୋଗୀକରଣ, ସ୍ଥାୟୀ ବିକାଶ, ଆତଙ୍କବାଦୀ ବିରୋଧୀ ନୀତି ଏବଂ ସାଂସ୍କୃତିକ ସହଯୋଗ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରାଯିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦରେ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଉଦ୍ଘାଟନ କରିବେ। ଶ୍ରୀ ଶାହା ଗତକାଲି ଦୁଇଦିନିଆ ଗସ୍ତରେ ଯାଇ ଗୁଜରାଟରେ ପହଞ୍ଚିଛନ୍ତି। ଶ୍ରୀ ଶାହା ଆଜି ଅନେକଗୁଡ଼ିଏ ସହରାଞ୍ଚଳ ବନୀକରଣ ଅଭିଯାନରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି, ଭାରତ ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ। ଦେଶର ଅଭିବୃଦ୍ଧିରେ ଘଟିଥିବା ବୃଦ୍ଧି ପାଇଁ ସେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ଶ୍ରେୟ ଦେଇଛନ୍ତି। ଇନ୍ଦୋରର ରଙ୍ଗୱାସା ଗ୍ରାମରେ ଏକ ସରକାରୀ ବ୍ୟାଙ୍କର କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ମାଲହୋତ୍ରା କହିଛନ୍ତି, କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କ 11 ପୂର୍ବେ ବ୍ୟାଙ୍କଗୁଡ଼ିକ ସହଯୋଗରେ ଜନଧନ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଦେଶର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଶ୍ରୀ ମାଲହୋତ୍ରା କହିଛନ୍ତି, ଦେଶର ଅଭିବୃଦ୍ଧି ଯାତ୍ରାରେ ସମସ୍ତ ବର୍ଗର ଲୋକଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ଏହି ଯୋଜନା ଅଧୀନରେ 55 କୋଟିରୁ ଅଧିକ ବ୍ୟାଙ୍କ ଖାତା ଖୋଲାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାମରିକ କ୍ଷେତ୍ରର ଉନ୍ନତି ପାଇଁ ସରକାରୀ ଯୋଜନା ବିଷୟରେ ଘୋଷଣା କରି କହିଛନ୍ତି, ଭାରତୀୟ ସେନା ବିଦେଶୀ ଯୋଗାଣ ଉପରେ ନିର୍ଭର ରହିବ ନାହିଁ। ଏକ ଘରୋଇ ବିମାନ ଇଞ୍ଜିନ୍ ପରୀକ୍ଷଣ ସୁବିଧାର ଉଦ୍ଘାଟନ ଅବସରରେ ନୋଏଡାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ପ୍ରସ୍ତାବିତ ସୁଦର୍ଶନ ଚକ୍ର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଅଧୀନରେ ସରକାର ଆଗାମୀ 10 ମଧ୍ୟରେ ଦେଶର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକୁ ଆକାଶମାର୍ଗରୁ ସୁରକ୍ଷା ଯୋଗାଇଦେବେ। ଶ୍ରୀ ସିଂ କହିଛନ୍ତି, ଭାରତ ଏକ ଶକ୍ତିଶାଳୀ ସ୍ୱଦେଶୀ ବିମାନ ଇଞ୍ଜିନ୍ ବିକଶିତ କରିବାକୁ ଯାଉଛି ଏବଂ ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଭାରତ ତକନିକୀ ଦୃଷ୍ଟି ସେ କିଛି ବି ଦେଶ ସେ ପିଛେ ନହିଁ ହେ। ଅପରେସନ ସିନ୍ଦୂର କେ ଦୌରାନ ମେ ଭି ହମ ସବନେ ଦେଖା ଜବ ସଂକଳ୍ପ ସାହସ ଔର ବିଜ୍ଞାନ ଜବ ତିନୋ ଏକ ସାଥ ମିଲତେ ହେ ତୋ ଅସମ୍ଭବ ଭି ସମ୍ଭବ ହୋ ଜାତା। ଔର ଅପରେସନ ସିନ୍ଦୂର ଅଗର ଏକ ତରଫ ହମାରେ ସେନା କେ ଜବାନୋ କି ବୀରତା କି କାହାନୀ ହେ ତୋ ହିଁ ଦୂସରି ତରଫ ଆତ୍ମନିର୍ଭର ଭାରତ ଔର ହମାରେ ବୈଜ୍ଞାନିକୋ ଔର ୟୁବାଓ କେ ଇନୋଭେସନ ୟାନି ନବାଚାର କି ଭି କାହାନୀ ହେ।
ନିର୍ବାଚନ କମିଶନ ପଶ୍ଚିମବଙ୍ଗର 100 ବିଧାନସଭା ଆସନ ଚିହ୍ନଟ କରିଛନ୍ତି, ଯେଉଁଠାରେ ନକଲି ଏବଂ ଅବୈଧ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହି କ୍ରମରେ 294 ବିଧାନସଭା ଆସନ ଯାଞ୍ଚ କରାଯାଇଥିବା କୁହାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଭୋଟର ତାଲିକାରେ ନକଲି ନାମ ରହିବା ଏବଂ ସେଭଳି ନାମଗୁଡ଼ିକୁ ବାଦ୍ ନ ଦେବା ଭଳି ଅନେକ ସମସ୍ୟା ରହିଛି। ବିଶେଷକରି କୁଚ୍ବିହାର, ଜଲପାଇଗୁଡ଼ି, ମାଲଦା, ଉତ୍ତର ଦିନାଜପୁର, ମୁର୍ଶିଦାବାଦ, ଉତ୍ତର 24 ପ୍ରଗଣା, ଦକ୍ଷିଣ 24 ପ୍ରଗଣା ସମେତ ସୀମାନ୍ତ ଜିଲ୍ଲାଗୁଡ଼ିକରେ ମୁଖ୍ୟତଃ ନକଲି ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ନିର୍ବାଚନ କମିଶନ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର ଏହା ହେବ 125ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଏପ୍ରିଲରୁ ଜୁନ୍ ତ୍ରୈମାସିକରେ ଭାରତର ଦୃଢ଼ ଅଭିବୃଦ୍ଧିକୁ ଅର୍ଥନୀତି ବିଶେଷଜ୍ଞମାନେ ପ୍ରଶଂସା କରିଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ଏହି ବୃଦ୍ଧି ସମସ୍ତ ଆଶା ଅତିକ୍ରମ କରିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ 3 ମାସରେ ଭାରତର ମୋଟ ଘରୋଇ ଉତ୍ପାଦ GDP 7.8% ବୃଦ୍ଧି ପାଇବା ସମ୍ପର୍କରେ ଅର୍ଥନୀତିଜ୍ଞ ପ୍ରଫେସର ଜସବୀର ତ୍ୟାଗୀ କହିଛନ୍ତି ଭାରତୀୟ ଅର୍ଥନୀତି ଦ୍ୱାରା ଦର୍ଶାଯାଇଥିବା ପ୍ରଦର୍ଶନ ଆଶାଠାରୁ ଅଧିକ ହୋଇଛି। ସେ କହିଛନ୍ତି ପୂର୍ବ ଆକଳନ ଅପେକ୍ଷା 7.8% ଅଭିବୃଦ୍ଧି ଏକ ସକାରାତ୍ମକ ସଂକେତ। ରାଜକୋଟର ସୌରାଷ୍ଟ୍ର ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ସହଯୋଗୀ ପ୍ରଫେସର ଡକ୍ଟର ସୁରେଶ ଜି ପାରାଦ କହିଛନ୍ତି ଭଲ ମୌସୁମୀ ଯୋଗୁଁ GDP ଅଭିବୃଦ୍ଧି ବୃଦ୍ଧି ପାଇଛି ଏବଂ କୃଷି ଉତ୍ପାଦନ ମଧ୍ୟ ପୂର୍ବାପେକ୍ଷା ବୃଦ୍ଧି ପାଇଛି। କ୍ରିସିଲ୍ ରିପୋର୍ଟ ଅନୁଯାୟୀ ଆମେରିକାର ଅତିରିକ୍ତ ଶୁଳ୍କ ଲାଗୁ ଏବଂ ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ ଭାରତର ମୋଟ ଘରୋଇ ଉତ୍ପାଦ ଚଳିତ ଆର୍ଥିକ ବର୍ଷରେ 6.5% ବୃଦ୍ଧି ପାଇବା ଆକଳନ କରାଯାଇଥିଲା। ଗତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ GDP ଅଭିବୃଦ୍ଧି 7.4% ରହିଥିଲା। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରଥମ କ୍ରୀଡ଼ା ସାମଗ୍ରୀ ସମାବେଶରେ ଅଧ୍ୟକ୍ଷତା କରିଛନ୍ତି। ଏହି ଅବସରରେ ଡକ୍ଟର ମାଣ୍ଡବ୍ୟ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ ନୀତି ପ୍ରସ୍ତୁତ କରିବା ପାଇଁ ଏକ ଟାସ୍କ ଫୋର୍ସ ଗଠନ ନେଇ ଘୋଷଣା କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି ଜାତୀୟ ଅଭିବୃଦ୍ଧି ଏଜେଣ୍ଡା ସହିତ କ୍ରୀଡ଼ା ସାମଗ୍ରୀ ଉତ୍ପାଦନକୁ ସମନ୍ୱିତ କରାଯିବ। 2036 ସୁଦ୍ଧା କ୍ରୀଡ଼ା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ୱର 25% ଲକ୍ଷ୍ୟ ହାସଲ କରିବ ବୋଲି ସେ କହିଛନ୍ତି। ଆୟୋଜିତ ସମାରୋହରେ ନୀତି ଆୟୋଗ, ବାଣିଜ୍ୟ ମନ୍ତ୍ରଣାଳୟ ଏବଂ ପ୍ରମୁଖ କ୍ରୀଡ଼ାଶିଳ୍ପ ଅଂଶୀଦାରମାନେ ଯୋଗ ଦେଇଥିଲେ। ୟୁକ୍ରେନ୍ରେ ଗତକାଲି ଲିଭ୍ର ପଶ୍ଚିମାଞ୍ଚଳରେ ପୂର୍ବତନ ବାଚସ୍କତି ଆଣ୍ଡ୍ରି ପାରୁଇଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେଠାକାର ପବ୍ଲିକ୍ ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜଣେ ବନ୍ଧୁକଧାରୀ ପାରୁଇଙ୍କ ଉପରେ ଗୁଳି ଚଳାଇବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସମ୍ପୃକ୍ତ ବନ୍ଧୁକଧାରୀଙ୍କୁ ଠାବ କରିବା ଲାଗି ସାଇରେନ୍ ନାମକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ୟେମେନ୍ର ହୁତି ଗୋଷ୍ଠୀ କହିଛି ଯେ ହୁତି ସମର୍ଥକ ସରକାରଙ୍କ ପ୍ରଧାନମନ୍ତ୍ରୀ ମହମ୍ମଦ ଅଲ୍ ରାହାୱି ଏବଂ ଅନେକ ମନ୍ତ୍ରୀ ଚଳିତ ସପ୍ତାହର ପ୍ରାରମ୍ଭରେ ରାଜଧାନୀ ସାନାରେ ଇସ୍ରାଏଲୀ ବିମାନ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଏକ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା ଚାଲିଥିବା ବେଳେ ଏଭଳି ଘଟିଥିବା ହୁତି ଗୋଷ୍ଠୀ କହିଛି। ଏହି ଆକ୍ରମଣରେ ଅନେକ ମନ୍ତ୍ରୀ ଆହତ ହୋଇ ହସ୍କିଟାଲରେ ଚିକିତ୍ସାଧୀନ ଥିବା କୁହାଯାଇଛି। ହୁତି ଗୋଷ୍ଠୀ ପକ୍ଷରୁ କୁହାଯାଇଛି ସରକାରୀ କାର୍ଯ୍ୟ ଜାରି ରହିବ ଏବଂ ଇସ୍ରାଏଲ ବିରୋଧରେ ପ୍ରତିଶୋଧ ନିଆଯିବ। ତେବେ ରାହୁଇଙ୍କ ମୃତ୍ୟୁ ରିପୋର୍ଟ ସତ୍ତ୍ୱେ ଗୁରୁବାର ଦିନ ପ୍ରଥମେ ଏହି ସୂଚନାକୁ ହୁତି ଗୋଷ୍ଠୀ ଅସ୍ୱୀକାର କରିଥିଲା। ଏବେ ଶୁଣନ୍ତୁ କିଛି ଖେଳ ଖବର।
କାଜାକସ୍ତାନର ସିମ୍କିଣ୍ଡରେ ଅନୁଷ୍ଠିତ 16 ଏସୀୟ ସୁଟିଂ ଚାମ୍ପିୟନ୍ସିପ୍ରେ ଭାରତ 50 ସ୍ୱର୍ଣ୍ଣପଦକ ସହ ଐତିହାସିକ ସଫଳତା ହାସଲ କରିଛି। ଚାମ୍ପିୟନ୍ସିପ୍ର ଇତିହାସରେ ପ୍ରଥମଥର ପାଇଁ ଭାରତ ତାଲିକାର ଶୀର୍ଷରେ ରହିଛି। ଭାରତର ମୋଟ ପଦକ ସଂଖ୍ୟା 69 ପହଞ୍ଚିଛି, ଯେଉଁଥିରେ 26 ରୌପ୍ୟ ଏବଂ 23 କାଂସ୍ୟ ପଦକ ସାମିଲ ଅଛି। ଆୟୋଜକ କାଜାକସ୍ତାନ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଚୀନ୍ ପଦକ ତାଲିକାର ତୃତୀୟ ସ୍ଥାନରେ ରହିଛି। ଗତକାଲି ଶେଷ ଦିନରେ ଭାରତର ଅଙ୍କୁର ମିତ୍ତଲ ବିଶ୍ୱରେକର୍ଡ ଭାଙ୍ଗିବା ସହ ପୁରୁଷ ଡବଲ୍ସ ଟ୍ରାକ୍ ଇଭେଣ୍ଟରେ ପଦକ ଜିତିଛନ୍ତି। ନିରୁ ଧଣ୍ଡା ମହିଳା ଟ୍ରାକ୍ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଭାରତୀୟ ସିନିୟର୍ ସୁଟିଂ ଦଳରେ 15 ଇଭେଣ୍ଟରେ 35 ଜଣ ସଦସ୍ୟ ଭାଗ ନେଇଥିଲେ। ଜୁନିୟର୍ ଇଭେଣ୍ଟରେ 129 ଜଣ ଭାରତୀୟ ସୁଟର୍ ଭାଗ ନେଇଥିଲେ। ଆସନ୍ତା ନଭେମ୍ବର 28 ଡିସେମ୍ବର 10 ତାରିଖ ପର୍ଯ୍ୟନ୍ତ ଚେନ୍ନାଇରେ ଅନୁଷ୍ଠିତ ହେବାକୁ ଥିବା FIH ପୁରୁଷ ହକି ଜୁନିୟର ବିଶ୍ୱକପ୍ ପ୍ରତିଯୋଗିତାରେ ପାକିସ୍ତାନ ସାମିଲ ହେବ। ହକି ଇଣ୍ଡିଆର ମହାସଚିବ ଭୋଲାନାଥ ସିଂହ ଏହି ଘୋଷଣା କରିଛନ୍ତି। ଆନ୍ତର୍ଜାତିକ ହକି ମହାସଂଘର ଆମନ୍ତ୍ରଣ କ୍ରମେ ନ୍ୟୁଜିଲାଣ୍ଡ ବଦଳରେ ପାକିସ୍ତାନ ଏହି ପ୍ରତିଯୋଗିତାରେ ଭାଗ ନେବ। ପାକିସ୍ତାନକୁ ପୂର୍ବରୁ ପରାସ୍ତ କରି ନ୍ୟୁଜିଲାଣ୍ଡ FIH ହକିରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଓହରି ଯାଇଥିଲା। ଏହି ପ୍ରତିଯୋଗିତାରେ ପାକିସ୍ତାନ ସମେତ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲ୍ଜିୟମ୍, ଇଂଲଣ୍ଡ, ଜର୍ମାନ, ଭାରତ, ସ୍ପେନ୍ ଏବଂ ନେଦରଲ୍ୟାଣ୍ଡ ଭାଗ ନେବେ। ଆକାଶବାଣୀ ସମ୍ଭାଦ ବିଭାଗ ପାଇଁ ମୁଁ ମଳୟ ରଞ୍ଜନ ମିଶ୍ର।
ମୁଖ୍ୟ ସମ୍ବାଦ ପୁଣି ଥରେ। ଚୀନ୍ର ତିଆନ୍ଜିନ୍ଠାରେ ଆଜିଠାରୁ ଆରମ୍ଭ ହେଉଥିବା ସାଂଘାଇ ସହଯୋଗ ସଂଗଠନ ରାଷ୍ଟ୍ରମୁଖ୍ୟ ପରିଷଦର 25ତମ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି। ଭାରତ ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ, କହିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର। ଭାରତୀୟ ସେନା ଆଉ ବିଦେଶୀ ଯୋଗାଣ ଉପରେ ନିର୍ଭର କରିବ ନାହିଁ, କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ଆଜି ପୂର୍ବାହ୍ନ 11ଟାରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ଏବଂ 16 ଏସୀୟ ସୁଟିଂ ଚମ୍ପିୟନ୍ସିପ୍ରେ 50 ସ୍ୱର୍ଣ୍ଣପଦକ ହାସଲ କରି ଇତିହାସ ରଚିଲା ଭାରତ। ସମ୍ବାଦ ଶେଷ ହେଲା।